sem nebo skanda čtyřicátý druhý šloba Vishyānaṁ Magakundalacārukannaṁ Vrājatakapulasavakāsavilāsahāsaṁ Naityotsavanātaktipodusivipivandhyo Najyonarāsa muritākupitānimesa Yauti Yauti Ravanskandare जर समस्त विषय वर्णन करा जाउछि सूर्य वंश तब चंद्र वंश सूर्य वंश रे भगवान आसीले रामचंद्र परे चंद्र वंश वर्णन कला परे चंद्र वंश रे भगवान आसीले कृष्णचंद्र परे कृष्णचंद्र कर विषय रे संख्या बले कतेसन जी सुखदेव गोस्वामी तंकर सौंदर्य वर्णन जस्यानन मकर कुंडल चारु कर्ण ଯାହାଙ୍କର ଆନନ୍ଦ ବା ଯାହାଙ୍କର ମୁଖ ବହୁତ ସୁନ୍ଦର ଚାରୁ ବହୁତ ସୁନ୍ଦର ମକର କୁଣ୍ଡଳ ଚାରୁ କର୍ଣ୍ଣ କର୍ଣ୍ଣରେ କୁଣ୍ଡଳ ଧାରଣ କରିଛନ୍ତି ଯେଉଁଟାକ ମକର ଆକୃତି କୁଣ୍ଡଳ ଏବଂ ଭ୍ରାଜତ କପୋଳ ଶୁଭଗଂ ସେଭଳା ସାହସମ ମୁଖରେ ତାଙ୍କର ଯେଉଁ ଗାଲ ଅଛି ସେଇଟା ବହୁତ ସୁନ୍ଦର ଭ୍ରାଜତ ଚକ୍ ଚକ୍ କରୁଛି ଚିକ୍ ଚିକ୍ କରୁଛି କପୋଳ ତାଙ୍କର ଏବଂ ସୁଭଗଂ ସବଳା ସାହସମ ହାସ ହାସ୍ୟ ଅର୍ଜନ କରିକି ସ୍ମିତ ହାସ୍ୟ କରୁଥିବା ସମୟରେ ତାଙ୍କର ଉପର ଓଠ ବହୁତ ସୁନ୍ଦର ଦୁଶୁଛନ୍ତି ଏବଂ ନିତ୍ୟୋତ୍ସବଂ ନ ତତ୍ରୁପୁର ଦୋଷୀ ବି ପିବନ୍ତୁ ଏଇଭଳି ଭାବରେ ଭଗବାନଙ୍କ ରୂପ ହେଉଛି ଗୋଟେ ଉତ୍ସବ ନିତ୍ୟ ଉତ୍ସବ ସେଇଟା ସବୁଦିନେ ଭଗବାନଙ୍କର ରୂପ ସୌନ୍ଦର୍ଯ୍ୟ ସମସ୍ତେ ଦର୍ଶନ କରୁଛନ୍ତି ତେଣୁ ନିତ୍ୟୋତ୍ସବ ସେଇଟା ସମସ୍ତଙ୍କ ପାଇଁ ନ ତତ୍ରିପୁର ଦୋଷୀ ବି ପିବନ୍ତୁ ଯେଉଁ ରୂପକୁ ଦର୍ଶନ କରିକିରି ଦର୍ଶନ କରୁନାହାନ୍ତି ଦୃଷ୍ଟି ବି ପିବନ୍ତୁ ଦର୍ଶନ ମାଧ୍ୟମରେ ବା ଚକ୍ଷୁ ମାଧ୍ୟମରେ ସେମାନେ ପିଇ ଯାଉଛନ୍ତି ଭଗବାନଙ୍କର ରୂପକୁ ରୂପ ମାଧୁରୀ ରୂପ ଅମୃତ ସବୁ ଭଗବାନଙ୍କ ସବୁକିଛି ଅମୃତ ନା ତେଣୁ ସେମାନେ ପାନ କରୁଛନ୍ତି ଏବଂ ନ ତତ୍ରିପୁର ସେମାନେ ତୃପ୍ତି ଲାଭ କରୁନାହାନ୍ତି ଆମେ ଯେମିତି ଶୋଷାଲେ ଗ୍ଲାସ୍ ପାଣି ପିଇଦେଲେ ଆମର ଶୋଷ ତୃପ୍ତି ଲାଭ କରିଲେ ସେମିତି ନାହିଁ ଯେତେ ପିଉଥିଲେ ବା ଯେତେ ଦର୍ଶନ କରୁଥିଲେ ମଧ୍ୟ ଆହୁରି ଦେଖିବା ପାଇଁ ଇଚ୍ଛା ହେଉଥିବ ଭଗବାନଙ୍କର ରୂପ ମାଧୁରୀ ତେଣୁ ନାର୍ଯ୍ୟ ନରାଶ ମୁଦିତା କୁପିତା ନିମେଷ ଯେଉଁମାନେ ନାରୀ ହୁଅନ୍ତୁ ବା ନର ହୁଅନ୍ତୁ ସମସ୍ତେ ଏଇ ଭଗବାନଙ୍କ ରୂପ ଦର୍ଶନ କରିକି ବହୁତ ଆନନ୍ଦ ଉପଲବ୍ଧି କରୁଛନ୍ତି ଏବଂ ମୁଦିତା ମୁଦିତା କହିଲେ ବହୁତ ଆନନ୍ଦ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଏବଂ କୁପିତା ନିମେଷ ନିମେଷ କହିଲେ ଯେଉଁ ଆଖିରେ ଯେଉଁ ପତା ପଡ଼ିଯାଉଛି ଆଖିରେ ପତା ପଡ଼ିଗଲେ ମଧ୍ୟ ସେ ସମୟରେ ଭଗବାନଙ୍କ ରୂପ ସେମାନେ ଦେଖିପାରୁନାହାନ୍ତି ନା ସେଥିପାଇଁ କୁପିତା ହେଉଛନ୍ତି କାହା ଉପରେ କୁପିତା ହେଉଛନ୍ତି ଯିଏ ତିଆରି କରିଛି ସେ ପତା ଆଖିର ପତା ବ୍ରହ୍ମା ବ୍ରହ୍ମାଙ୍କ ଉପରେ ସେମାନେ କୂପ ପ୍ରକାଶ କରୁଛନ୍ତି ଚୈତନ୍ୟ ଚୈତନ୍ୟ ବର୍ଣ୍ଣା କରାଯାଇଛି କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ ତାହା ତ ନିମିଷ କୃଷ୍ଣ କି ଦେଖି ନୁହେଁ ବିଧି ଭଲ ଭାବରେ ତିଆରି କରି ଜାଣିନି ମନୁଷ୍ୟକୁ କେମିତି ତିଆରି କରାଯିବ ସେଇଟା ଜାଣିନି ଭଗବାନ କୃଷ୍ଣଙ୍କର ଯେଉଁଠି ରୂପ ସୌନ୍ଦର୍ଯ୍ୟ ରହୁଛି ସେଠି ଆଉ ଆଖିରେ ପତା ପକାଇବା କ'ଣ ଦରକାର ନାଇଁ କି କିନ୍ତୁ ଆମର ଯେତେବେଳେ ଆଖିରେ ପୋକ ପଡ଼ିଯାଉଛି ପତାଟା ଆମକୁ ରକ୍ଷା କରୁଛି ତାହେଲେ ସେତେବେଳେ ଲୋକମାନେ କ'ଣ କହିବେ ଆଖିରେ ପଡ଼ିଲେ ମଧ୍ୟ କିଛି ଚିନ୍ତା ନାହିଁ ଆଖିରେ କଷ୍ଟ ହେଲେ ମଧ୍ୟ କିଛି ଚିନ୍ତା ଭଗବାନ ରୂପ ଦର୍ଶନଟା ହେଉଛି ମୁଖ୍ୟ କଷ୍ଟଟାକୁ ସେମାନେ ଇଏ କରିବେ ତେଣୁ ଭଗବାନଙ୍କର ଯେତେବେଳେ ବର୍ଣ୍ଣନା କରାଗଲା ତାପରେ କରିକି ମହାରାଜ ପ୍ରଶ୍ନ ପଚାରିବେ ଦର୍ଶନ ସମୟରେ ପ୍ରଶ୍ନ ପଚାରିବେ ଦଶମ ସ୍କନ୍ଧରେ ଭଗବାନଙ୍କୁ ମାନେ ଭଗବାନଙ୍କୁ ସେ ଜାଣିବା ପାଇଁ ସୁଭଦ୍ର ଗୋସ୍ୱାମୀ ପ୍ରଶ୍ନ ପଚାରିବେ ଯେ ଆପଣ ଯେଉଁ କହିଲେ कथितो वंश विस्तारो भवता समसूर्य राज्ञां चोभयं वंशानं चरितं परमाद्भुतम्। किंतु भगवान ग्रह मैंने सोम एवं सूर्य चंद्र वंश विषय कहले सूर्य वंश विषय कहले वंश विस्तार कले एवं चरितं परमाद्भुतम् अद्भुत चरित विषय कहले। प्रभुपाद महाराज एथे कहते जे आट द एंड अफ द नाइन्थ कैंटो 24th चैप्टर सुखदेव गोस्वामी समराइज द एक्टिविटीज ऑफ कृष्ण वर्सेस 66 ये 65 श्लोक अच्छे पर श्लोक सुखदेव गोस्वामी संक्षेप भगवान कृष्ण जो लीला सब रही संक्षेप वर्णना कल गोटे श्लोक वर्णना कल। तेना परीक्षित महाराज बीइंग नेचुरली डिवोटी ऑफ कृष्ण वांटेड टू हियर मोर अबाउट लॉर्ड कृष्ण। परीक्षित महाराज जेहेतु से स्वभावगत भगवान भक्त से जन्म रु भगवान दर्शन करते तेणु से भगवान कृष्ण विषय अधिक आग्रह प्रकाश कर शुणापी चाहते जो मैंने अभक्त अच्छा भगवान विषय जाना चाहूना जदि जानूँ गोटे मिनट से कह सार दिए कथा कहकर ग्राम्य कथा चलो जो मैंने भगवान भक्त से मैंने 24 घंटा भगवान कथा शुणिले आता शुणा दि एलाबरेट डिस्क्रिप्शन अफ द एवं श्लोक 9:24-66 विल बी फाउंड हियर इन द 10th कैंटो। तेणु दशम स्कंद भागवत दशम स्कंद भगवान कृष्ण लीलाटा को विस्तार भाव वर्णना कर जिते स्कंद अच्छी भागवतम 12 स्कंद दशम स्कंद सब अधिक अध्याय अच्छे 90 अध्याय अच्छे से भगवान लीला तीन प्रकार लीला भगवान रही गोटे हूँ मथुरा लीला गोटे हूँ वृंदावन लीला गोटे हूँ द्वारका लीला से कह भगवान हो द्वारका पूर्ण मथुरारे पूर्णतर एवं वृंदावन से पूर्णतम भगवान पूर्ण सब ता भेद अच्छे पूर्ण पूर्णतर पूर्णतम भगवान लीला विस्तार भाव में दशम स्कंद 90 अध्याय विस्तार भाव में वर्णना कर दशम स्कंद जो पाठ होते कौन सुखदेव गोस्वामी से तीन चार दिन समय हो गला तेणु तीन चार दिन न खाईक रोचना ये तो खाया पीवा कि ना परीक्षित महाराज तेणु सुखदेव गोस्वामी भावते परीक्षित महाराज एत दिन रिले कौन टे जल ने कौन खाए विश्राम ने कथा कह सी कह ना ना तपर श्लोक ना नाइटा नैसा चि दुस्साख्युन्मा त्यक्तोदम बाधते पिबंत तन्मुखाबुज च्यूत हरि कथामृतम जे आप भावते मुझे खाया पिया करनी तेना मत कष्ट दुस्सा क्षुधा मत हो मत न ऐसा अति दुस्साख्युन्मा त्यक्तोदम बाधते मत जदिओ मुझे जा शिकार करने जिते मत बहुत तुषारित हो श्रमिक ऋषि पाखु जा पाटे पीवाई कि जेहेतु से पाई पारे नहीं क्रोध प्रकाश करी और अपमान करी कि बर्तमान मुझे तीन चार दिन पा न पीकरी न खाई तक तो दम भी बाधा दे जल टे न पाइक न पीकर मत कि बाधा बाधा आसनी दुख मुझे प्राप्त हो पीबंदम तन मुखाबुज च्युतम हरि कथामृत पा कौन बड़ कथा आपणकर मुख अंबुज मुख पद्म सब हरि रूप कथा हरि कथा रूपक अमृत पान कर पीबंदम पान कर तेणु आ जल खाद्य कौन आवश्यकता अच्छे ये भाव कह भगवान कथा सुखदेव गोस्वामी कहे विस्तार भाव सब कह दर्शन सुंदर सत्यव्रत सत्यपर त्रिसत्यं सत्यात सत्य सत्यास सत्यमृत सत्य नेत्रं सत्यात्मक त्वां शरणं प्रपन्ना। तेणु ये भाव में जो परीक्षित महाराज प्रश्न पचारे तेणु सुखदेव गोस्वामी बहुत आनंद लगला भगवान कथा कहवाक सुजोग मिलला ଏବଂ ଭଗବାନଙ୍କର ଭକ୍ତ ଯିଏ ଭଗବାନ କଥା ଶୁଣିବା ପାଇଁ କେତେ ଆଗ୍ରହ ସେଇଟା ଦେଖିକିରି ସେ ମଧ୍ୟ ତାଙ୍କୁ ପ୍ରୋତ୍ସାହନ କଲେ। କହିଲେ ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତିନ୍ ପୁନାଦି ଭକ୍ତାରମ୍ ପିଚ୍ଛକମ୍ ଶ୍ରୋତୃମ୍ ତତ୍ପାଦ ଶରଣମ୍ ବ୍ୟଥା। ଭଗବାନ ବାସୁଦେବଙ୍କର କଥା ତ୍ରିଲୋକକୁ ପବିତ୍ର କରିଦେଉଛି। ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତିନ୍ ପୁନାଦି ତିନି ପ୍ରକାର ଲୋକମାନଙ୍କୁ ପବିତ୍ର କରିଦେଉଛି। କିଏ କିଏ ନା ବକ୍ତାରମ୍ ଯିଏ କହୁଛନ୍ତି ପାଦଶ୍ୱାଦାଶ୍ୱତାଙ୍କ କଥା କହୁଛନ୍ତି, ପୃଚ୍ଛକମ୍ ଯିଏ ପ୍ରଶ୍ନ ପଚାରୁଛନ୍ତି, ସୁଖଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ ପଚାରୁଛନ୍ତି ପରୀକ୍ଷିତ ମହାରାଜ, ଏବଂ ଶ୍ରୋତୃମ୍ ଯିଏ ଶୁଣୁଛନ୍ତି ଯେମିତି ସୁମଧୁରାଧିକ ଶ୍ରବଣ କରୁଛନ୍ତି। ବକ୍ତାରମ୍ ପୃଚ୍ଛକମ୍ ଶ୍ରୋତୃମ୍ ତତ୍ ପାଦ ଶରୀରମ୍ ଯଥା ଭଗବାନଙ୍କ ପାଦ ପଦ୍ମରୁ ଯେଉଁ ଶରୀର କହିଲେ ଗଙ୍ଗା ନଦୀ ଯେମିତି ତ୍ରିଲୋକକୁ ପବିତ୍ର କରିଦେଉଛି, ସ୍ୱର୍ଗ ମର୍ତ୍ତ ପାତାଳ ତ୍ରିଲୋକକୁ ପବିତ୍ର କରିଦେଉଛି, ସେଇଭଳି ଭାବରେ ଭଗବାନ କଥା ତିନି ପ୍ରକାର ଲୋକମାନଙ୍କୁ ପବିତ୍ର କରିଦେଉଛି। ତେଣୁ ବକ୍ତାରମ୍ ଯିଏ କଥା କହୁଛନ୍ତି ସିଏ ସବୁଠୁ ଅଧିକ ପବିତ୍ର ହେଉଛନ୍ତି। ତାପରେ ପ୍ରୋତ୍ସକମ୍ ଯେଉଁମାନେ ପ୍ରଶ୍ନ ପଚାରୁଛନ୍ତି ବା ଆଗ୍ରହ ବ୍ୟକ୍ତିର ରହୁଛନ୍ତି ସେମାନେ ତାପରେ ଟିକିଏ କମ୍ ପବିତ୍ର ହେଉଛନ୍ତି, ଏବଂ ଆଉ ତା ତଳକୁ ଆସୁଛନ୍ତି ଶ୍ରୋତୃମ୍ ଯିଏ ଶ୍ରବଣ କରୁଛନ୍ତି। ଯିଏ ଯେତେ ଆଟେଣ୍ଟିଭଲି ଶ୍ରବଣ କରୁଥିବେ ମନୋଯୋଗ ସହକାରେ ଶ୍ରବଣ କରୁଥିବେ ସେ ସେତେ ପବିତ୍ର ହେଉଥିବେ, ଯିଏ ମନୋଯୋଗ ସହକାରେ ଶ୍ରବଣ କରିବେନି ସିଏ ସେତେ ପବିତ୍ର ହେଇପାରିବେନି। ତେଣୁ ଏଇଭଳି ଭାବରେ କହିକିରି ଭଗବାନ କଥା କହିବା ପାଇଁ ଆରମ୍ଭ କଲେ। ଭଗବାନ କଥା ତ ଅନନ୍ତ ରହିଛି, ତେଣୁ ବୃନ୍ଦାବନ ଭଗବାନଙ୍କର ଜନ୍ମ ବିଷୟରେ କହୁଛନ୍ତି। ଯେତେବେଳେ ଭଗବାନ ଯେତେବେଳେ ଭାର ବଢ଼ିଗଲା, ପୃଥିବୀର ଭାର ବଢ଼ିଗଲା, କାହିଁକି ନା ବିଭିନ୍ନ ପ୍ରକାର ଅଧର୍ମ ପୃଥିବୀ ସବୁ ସହିଯିବ। ଯେତେ ବଡ଼ ଭାର ହେଲେ ମଧ୍ୟ, ଯେତେ ବଡ଼ ଓଜନଦାର ଜିନିଷ ହେଲେ ମଧ୍ୟ ସହିଯିବ, ହିମାଳୟ ପର୍ବତକୁ ଧାରଣ କରିଛି ସବୁ ସହିବ ବୋଲି, କିନ୍ତୁ ଅଧର୍ମର ଭାରଟାକୁ ସେ ଗ୍ରହଣ କରିପାରେନି। ତେଣୁ ସେ କଥା ସେ କହୁଛନ୍ତି ଯେ ଭୂମି ଦୃପ୍ତ ନୃପବାଦ୍ୟ ଦୈତାନିକ ସତାୟୁତେ ଆକ୍ରାନ୍ତ ଭୂରି ଭାରେଣ ବ୍ରହ୍ମାଣ ଶରଣଂ ଯଦୁ। ଭୂମି ଏଭଳି ଏଭଳି ଭାବରେ ଅସଂଖ୍ୟ ନୃପବ୍ୟାଜ ନାଁକୁ ରାଜା, କିନ୍ତୁ ପ୍ରକୃତରେ ସେମାନେ ହେଉଛନ୍ତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଅଧର୍ମ ଅଧାର୍ମିକ ବ୍ୟକ୍ତି। ତେଣୁ ଅଧର୍ମ ଯେତେବେଳେ ବଢ଼ିଯାଉଛି ଭୂମି ସେତେବେଳେ ଭାରି ବହୁତ ତାଙ୍କୁ ଭାରି ଓଜନ ଲାଗୁଛି। ତେଣୁ ଆକ୍ରାନ୍ତ ଭୂରି ଭାରେଣ ବ୍ରହ୍ମାଣ ଶରଣ ଯଦୁ, ବ୍ରହ୍ମାଙ୍କ ପାଖକୁ ଗଲେ, ବ୍ରହ୍ମାଙ୍କର ଶରଣରେ ଗଲେ, କେମିତି ସେ ବ୍ରହ୍ମା ଯିଏକି ସୃଷ୍ଟିକର୍ତ୍ତା ସୃଷ୍ଟି କରୁଛନ୍ତି, ତେଣୁ ସେ ପୃଥିବୀର ଭାରକୁ ଅପନୋଦନ କରିବା ପାଇଁ, ଭାରକୁ କମେଇବା ପାଇଁ ବା ଭାରକୁ ଭାରକୁ କ'ଣ ଭାର ନିବାରଣ କରିବା ପାଇଁ ବ୍ରହ୍ମାଙ୍କ ପାଖକୁ ଗଲେ। ତେଣୁ ବ୍ରହ୍ମା ଦେଖିଲେ ଏମାନଙ୍କର ଏଇଟା ତାଙ୍କର କରିପାରିବେନି କିଛି, ତାଙ୍କର ଯେଉଁ ଶକ୍ତି ଅଛି ଶକ୍ତିର ବାହାରେ, ତେଣୁ ସେ ବ୍ରହ୍ମା ଶିବ ଆଦି ଦେବତାମାନଙ୍କୁ ନେଇକରି ଭଗବାନଙ୍କ ପାଖକୁ ଗଲେ। ଭଗବାନ ହେଉଛନ୍ତି ତତ୍ର ଗତ୍ୱା ଜଗନ୍ନାଥଂ ଦେବଦେବଂ ଦୁଷାକପିଂ ପୁରୁଷଂ ପୁରୁଷ ସୂକ୍ତେନ ଉପତସ୍ତେ ସମାହିତ। ଭଗବାନ ଯିଏକି କ୍ରୋଧ ସେ ବିଷ୍ଣୁ ଯାହାଙ୍କର ନାଭି ପଦ୍ମରୁ ବା ବ୍ରହ୍ମା ଜାତ ହେଇଛନ୍ତି, ସେଇ ତାଙ୍କର ପିତାଙ୍କ ପାଖକୁ ଯାଇ ପହଞ୍ଚିଲେ। କ୍ଷୀରୋଦକ ସେଇ ବିଷ୍ଣୁ କ୍ଷୀରୋଦକ ପାଖରେ କ୍ଷୀରସାଗର ପାଖରେ ପହଞ୍ଚିକିରି ତାଙ୍କ ପାଖକୁ ଡାଇରେକ୍ଟ ଯାଇପାରିବେନି, ସେ କ୍ଷୀର ସମୁଦ୍ର ତଟରେ ରହିକିରି ଭଗବାନଙ୍କର ତତ୍ର ଗତ୍ୱା ଜଗନ୍ନାଥଂ ଦେବଦେବଂ ବୃଷାକପି, ଯିଏକି ଦେବଦେବ ଭଗବାନ ବୃଷାକପି, ବୃଷାକପି କହିଲେ ସମସ୍ତ ଯାହା ଯାହା କାମନା ସବୁକୁ ସେ ପୂରଣ କରନ୍ତି, ସେଇ ଭଗବାନ ପାଖକୁ ଯାଇକିରି ଜଗନ୍ନାଥ ଯାହାଙ୍କର ଟାୱାରରେ ତୁମେ ରହୁଛ, ଜଗନ୍ନାଥ ଟାୱାର ଯାହାଙ୍କର ପୂଜା କରୁଛ ତୁମେ ସବୁବେଳେ ଜଗନ୍ନାଥ, ସେଇ ଜଗନ୍ନାଥ ଯିଏକି କ୍ଷୀରୋଦକ ସାହି ରୂପରେ ରହିଛନ୍ତି, ଗର୍ଭୋଦକ ସାହି ବିଷ୍ଣୁ ହିସାବରେ ରହିଛନ୍ତି। କ୍ଷୀରୋଦକ ସାହି ବିଷ୍ଣୁ, ଏଠି କ୍ଷୀରୋଦକ ସାହି ବିଷ୍ଣୁ କଥା ଯାଉଥିବା କୁହାହେଉଛି, କ୍ଷୀର ସାଗରରେ ଯିଏ ସୟନ କରନ୍ତି, ଲକ୍ଷ୍ମୀ ତାଙ୍କର ସବୁବେଳେ ପାଦ ସେବା କରୁଥାନ୍ତି। ତେଣୁ ସେ ସେଇଠି ରହିକିରି ପୁରୁଷ ସୁକ୍ତି ନା
पुरुष सूक्त मंत्र ओम सीर्षा पुरुषा सहस्राख्य सहस्रपात एवं भावे पुरुष सूक्त मंत्र भगवान उपतस्ते समाहित काय मन वाक्य पूरा पूरी बहुत निविष्ट चित्तरे भगवान आराधना कले तेणु भगवान ब्रह्मांकर हृदय कहले वसुदेव गृहे साक्षात भगवान पुरुष पर जनिष्यते तत्प्रियार्थम संभवंतु सुरस्त्रिय भगवान ब्रह्मांकर हृदय कहले जे मु आसिबी नंदगोप नंद ब्रजरे आसिबी वसुदेव पुत्र हिसाब से आसिबी मथुरा मु जन्मग्रहण करी आउ वृंदावन सब लीला करी द्वारका लीला सब कर सब जिते ब्रह्मा कहले ब्रह्मा समस्ते स्तुति करुले पुरुष सूक्त मंत्र कहले रुह रुह देवता मैंने शुण बंद कर तुम स्तुति बंद कर भगवान कहले मत ये कथा जे वसुदेव गृह साक्षात साक्षात वसुदेव गृह मथुरार वसुदेव जो अच्छा श्रीमती आसवे से भगवान पुरुष पर भगवान जे कि परम पुरुष श्रेष्ठ पुरुष नरोत्तम से जनिष्यते से जन्मग्रहण करेंगे जदिव से अज तर जन्म ना कि तथा से जन्मग्रहण करेंगे तत्प्रियार्थ समवंत सूर्यस्त्रीय लीलार साय करवाई प्रिय भाग नापी तुम देवता मैंने तुम स्त्री मान सहित जाकि तुम से सब जन्मग्रहण कर आगुआ गले जा भगवान आसवे वसुदेव कलानंद सहस्र बदन सराट अग्रतु भविता देव हरे प्रिय चिकित्सा भगवान जे प्रिय सी होकर बड़ भाई बड़देव सी प्रथम आसवे जे कि अनंत कला अनंत सी होती अवतार सी भगवान कला सी आसवे तेणु ये कहीकि देवता मान गले मथुरा विषय वर्णना कर मथुरा जो थे वसुदेव सी बहुत कले देवकंर पुत्री देवकी को बहुत कर देवकी भाई सी हूँ कंस निज भाई नुहर बापा भाईर पुह तेणु सीए उग्रसेन पुत्र तेणु सीए देवकी को बहुत स्नेह करुले तेणु सीएर बहुत शला है वसुदेव शला तेणु सी रथ को निजे सारथी हिसाब से चलाउले भगवान कृष्ण अर्जुन रथर साधी रही थे भाव चलाउले पति प्रग्रहीण कंस आभास शरीर डबाक अश्वास्तु अष्टम गर्भो हंता जांग भाषी अभुद जो पथी प्रग्रहीण कंस जो पथी पथरे जाऊले असुर धरिकी असुर राशि को धरिकी जाऊे से सब अशरीर भाग गोटे आकाशवाणी है कौन ना अश्वास्तु अष्टम गर्भ हंता जांग भाषी अबुध जहाँ को अबुद्ध हे बोका अरे मूर्ख तु जहाँ को बहन करुचु तर अष्टम गर्भ तुते हत्या कर शुणिला कंस से तो सहजे क्रूर पापी अधार्मिक सांगे सांगे से पथर ओल्ल पड़ी रथर सांगे सांगे देवी चुट्टी धरिकी केश धरिकी खंडा बाहर कला हत्या करने वसुदेव कौन करेंगे बर्तमान केमी पत्नी को उद्धार करेंगे कंसर मुखर तेना सी बहुत प्रकार उपदेश दे कह तुम्हें जो भय कर मृत्यु को भय कर किए अच्छे कि मृत्यु न बरण बरण न कर मृत्यु न कि रही किए अच्छी मृत्यु जन्मता वीर दीन सजाते अद्यवाब्द सतांते वा मृत्यु वही प्राणी ना ध्रुव इंदी भगवान अर्जुन को बुझेले जे जात से ध्रुव मृत्यु जन जन्म हो मैंने मृत्यु निश्चिंत हम आज ना कल की हम तेनाली भगवान पिता वसुदेव मध्य कंस को से कथा कहते मृत्यु जन्मवता वीर हे वीर ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ତାଙ୍କର ମୃତ୍ୟୁ ନିଶ୍ଚିନ୍ତ। ଦେହେଣ ସହ ଯାଏତେ, ସେ ଶରୀର ଯେଉଁ ପ୍ରାପ୍ତ ହୋଇଛନ୍ତି, ଦେହ ଯେଉଁ ପ୍ରାପ୍ତ ହୋଇଛନ୍ତି, ସେ ଦେହରେ ଜନ୍ମ ହୋଇଛନ୍ତି ମାନେ ମୃତ୍ୟୁବରଣ କରିବେ। ଆଜି ହଉ ବା ଅର୍ଦ୍ଧ ଶତାବ୍ଦୀ 100 ବର୍ଷ ପରେ ହଉ, ଯେମିତି ହେଲେ ମୃତ୍ୟୁ ବି ପ୍ରାଣୀନାଙ୍ଗ ଧ୍ରୁବ, ନିଶ୍ଚିନ୍ତ ଭାବରେ ମୃତ୍ୟୁ ହବ। ତେଣୁ କଂସ ଆଉ ଶୁଣୁନାହାନ୍ତି କିଛି, ସେ କହିଲେ ମୋର ମୃତ୍ୟୁ କେବେ ହବ ସେ ତ ଅଲଗା କଥା, ବର୍ତ୍ତମାନ ତ ମୁଁ ଶୁଣିଲି ୟାର ଅଷ୍ଟମ ଗର୍ଭ ମୋତେ ହତ୍ୟା କରିବ, ତେଣୁ ମୁଁ ଆକୁ ମାରିଦେବି। ସେ ଜନ୍ମ ହେଲେ ସିନା ସେ ମୋତେ ହତ୍ୟା କରିବ, ମୁଁ ତ ଏଇଠି ମାରିଦେବି ଆଉ। ତେଣୁ ଏ କଥା ଶୁଣିଲେ, ତେଣୁ ବାଧ୍ୟକି ବସୁଦେବ କହିଲେ, କହିଲେ ଯେ ନଇ ଅସ୍ତେ ଭୟଂ ସୌମ୍ୟଂ ଯଦ୍ଭିଷା ଶରୀର ବାଗ ପୁତ୍ରାନ୍ ସମର୍ପିଷ୍ୟା ଯଥସ୍ତେ ଭୟଂ ଉତ୍ତିତମ୍। ଦେଖିଲେ ଭୟ କରିବାର କୌଣସି କାରଣ ନାହିଁ, ତମେ ପୁତ୍ରକୁ ଭୟ କରୁଛ ତ, ଆର ପୁତ୍ରକୁ ଭୟ କରୁଛ, ତାକୁ ତ ଦେବୀଙ୍କୁ ଭୟ କରୁନ, ଦେଖ ପୁତ୍ରକୁ ଜାଣ, ଦେବୀଙ୍କ ସମସ୍ତ ପୁତ୍ରକୁ ମୁଁ ଦେଇଦେବି, ତମକୁ ଜନ୍ମ ହେଲା ତ ମୁଁ ଦେଇଦେବି, ତମେ ଯାହା କରୁଛ କର। ହଁ, ଏଥିରେ କଥାରେ ଟିକେ ରହିଛି, ତାର ଇଏ ରହିଛି ଯେ ପୁତ୍ରାନ୍ ବୋଲି କହିଲେ, ବହୁବଚନ କହିଲେ। କଂସର ଗୋଟିଏ କେବଳ ଭୟ ଥିଲା ଅଷ୍ଟମ ଗର୍ଭ, ଗୋଟିଏ ପୁତ୍ରକୁ ବା ଗର୍ଭ, ପୁତ୍ର ବୋଲି କୁହାହେଇନି କି କନ୍ୟା ବୋଲି କୁହାହେଇନି, ଗର୍ଭ ବୋଲି କୁହାହେଇଛି। କିନ୍ତୁ ବସୁଦେବ କହିଲେ ମୁଁ ସମସ୍ତ ପୁତ୍ରଙ୍କୁ ତୁମକୁ ଦେଇଦେବି, ଯଥେଷ୍ଟ ଭୟ ମୃତ୍ୟୁ ତମ ଯାହାଙ୍କ ଠାରୁ ତୁମର ଭୟ ଅବସ୍ଥିତ, ଭୟ ଏଠି ଅଭୟ ମଧ୍ୟ ଆସିବ, ଏଟା ସନ୍ଧି ବିଚ୍ଛେଦ ହେଇଛି। ଅଭୟ ମାନେ ଯାହାଙ୍କ ଠାରୁ ତୁମର ଭୟ ନାହିଁ ସେମାନଙ୍କୁ ମୁଁ ତୁମକୁ ଦେବି, ଯାହାଙ୍କର ଭୟ ଅଛି ତାଙ୍କୁ ଦେବିନି, ଏଇଟା ତାଙ୍କର ଭିତର କଥା। ସରସ୍ୱତୀ ଦେବୀ ସେଠି ରହୁଛନ୍ତି ନା, କଥାକୁ ଠିକ୍ କରିବେ ସେ। ତେଣୁ ଏଇଭଳିଆ କଂସ ଶୁଣିଲା, କହିଲା ଠିକ୍ ଅଛି, ତାହେଲେ ତାଙ୍କୁ ଛାଡ଼ିଦେଲା। ତାପରେ ଯେତେବେଳେ ସମୟ ଆସିଲା, ତତୁ ଜଗନ ମଙ୍ଗଳ ଅଚ୍ୟୁତାଂଶ ସମାହିତ ସରସ୍ୱତୀ ଦେବୀ ଦଧାର ସର୍ବାତ୍ମକ ଆତ୍ମଭୂତମ କାଷ୍ଠା ଯଥାନନ୍ଦକର ମନସ୍ଥ। ଏମିତି ଗୋଟିଏ ପରେ ଗୋଟିଏ ସନ୍ତାନ ହତ୍ୟା କରିସାରିଲା ପରେ ଅଷ୍ଟମ ଗର୍ଭ ଯେତେବେଳେ ଆସିଲା, ସେତେବେଳେ ଭଗବାନ ବସୁଦେବଙ୍କର ମନରେ ଆବିର୍ଭାବ ହେଲେ ଏବଂ ବସୁଦେବ ଦେବକୁଙ୍କୁ ଦୀକ୍ଷା ପ୍ରଦାନ କରିକିରି ଭଗବାନଙ୍କୁ ମଧ୍ୟ ତାଙ୍କ ହୃଦୟରେ ସ୍ଥାପନ କଲେ, ଭଗବାନ ଦେବୀଙ୍କ ଗର୍ଭକୁ ଆସିଲେ। ତେଣୁ ଯେତେବେଳେ ଦେବକୀ ଗର୍ଭରେ ଆସିଗଲେ, ଭଗବାନଙ୍କର ଦେବତାମାନେ ସବୁ ଆସି ହାଜର ହେଇକି ସେଠି ସ୍ତୁତି କରୁଛନ୍ତି। ଏ ସ୍ତୁତିଟି ହେଉ ସେଇ ସ୍ତୁତିରୁ ଗୋଟିଏ ସ୍ତୁତି, ଗର୍ଭସ୍ତୁତି। ହଁ, ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ, ଆପଣଙ୍କର ବ୍ରତ ହେଉଛି ସତ୍ୟ। ଆପଣ କ'ଣ ବ୍ରତ? ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ, ଦଦାମି ଅଭ୍ୟନ୍ତାଂ, ଯେଉଁମାନେ ସକୃଦେବୀ ପ୍ରପନ୍ନାୟ ତବାସ୍ମିତି ଚ ଯାଚତେ ଅଭୟଂ ସର୍ବଭୂତେ ଦଦାମି ଏଇଟା ବ୍ରତ ମନ ମନ। ଭଗବାନଙ୍କ ବ୍ରତ ହେଉଛି କ'ଣ ନା, ଯିଏ ଥରେ ମାତ୍ର ଭଗବାନ ମୁଁ ଆପଣଙ୍କ ଶରଣରେ ଗଲି ବୋଲି କହିବେ, ତାହେଲେ ମୁଁ ତାଙ୍କୁ ନିଶ୍ଚିନ୍ତ ଭାବରେ ଅଭୟ ପ୍ରଦାନ କରିବି, ଇଏ ହେଉଛି ମୋର ବ୍ରତ ବା ଇଏ ହେଉଛି ମୋର ପ୍ରତିଜ୍ଞା। ତେଣୁ ଭଗବାନ ପ୍ରତିଜ୍ଞା କରିଥିଲେ କ'ଣ ଦେବତାମାନଙ୍କୁ, ଯେ ମୁଁ ବସୁଦେବଙ୍କ ପୁତ୍ର ହିସାବରେ ଆସିବି, ତେଣୁ ଆପଣ ଆସିଲେ, ତେଣୁ ଆପଣ ହେଉଛନ୍ତି ସତ୍ୟବ୍ରତ, ଆପଣ ହେଉଛନ୍ତି ସତ୍ୟପର, ଅନ୍ତିମ ସତ୍ୟ ହେଉଛନ୍ତି ଆପଣ, ଭଗବାନ ଠାରୁ ଆଉ ଉନ୍ନତ ସତ୍ୟ ଆଉ କିଛି ନାହିଁ, ବହୁତ ଉତ୍ତର ଭଗବାନ କହିଛନ୍ତି କ'ଣ, ମତ ପରତର ନାନ୍ୟତ କିଞ୍ଚିତ ଅସ୍ତି ଧନଞ୍ଜୟ, ମୋ ଠାରୁ ଆଉ କିଛି ଉନ୍ନତର ସତ୍ୟ କିଛି ନାହିଁ। ଏବଂ ତ୍ରିସତ୍ୟମ, ତ୍ରିସତ୍ୟମ କହିଲେ ତିନି କାଳରେ, ଅତୀତରେ ସେ ସତ୍ୟ ଥିଲେ, ବର୍ତ୍ତମାନ ବି ଅଛନ୍ତି, ଭବିଷ୍ୟତରେ ମଧ୍ୟ ରହିବେ। ତ୍ରିସତ୍ୟମ ସତ୍ୟ ସେ ଯୋହନି ନିହିତମ, ସତ୍ୟ ଯେଉଁ ଯାହା ସବୁ ଆସୁଛି, ସତ୍ୟ ହେଉଛି କାହାଠାରୁ ଆସୁଛନ୍ତି, ଭଗବାନଠାରୁ, ସିଏ ହେଉଛନ୍ତି ଉତ୍ସ, ସତ୍ୟ ସେ ଯୋହନି ନିହିତମ ସତ୍ୟ, ଏବଂ ସତ୍ୟ ସେ ସତ୍ୟ ମୃତ ସତ୍ୟ ନେତ୍ରମ, ଏବଂ ସେହି ସତ୍ୟ ଭଗବାନଠାରୁ ସମସ୍ତ କିଛି ସତ୍ୟ ମଧ୍ୟ ଆସୁଛନ୍ତି, ଆମେ ମଧ୍ୟ ସତ୍ୟ, ଆମର ସତ୍ୟ ଭଗବାନ ନେତ୍ର ମଧ୍ୟ ସତ୍ୟ, ସବୁକିଛି ଭଗବାନଙ୍କ ସତ୍ୟ। ସତ୍ୟାତ୍ମକଂ ତ୍ୱାଂ ଶରଣଂ ଭଗବାନ, ଆପଣ ସେଇ ସତ୍ୟଙ୍କ ପାଖରେ ଆମେ ଶରଣ। ଓଂ ନମଃ ଭଗବତେ ବାସୁଦେବାୟ, ଓଂ ନମଃ ଭଗବତେ ବାସୁଦେବାୟ, ଓଂ ନମଃ ଭଗବତେ ବାସୁଦେବାୟ। ଜୟ ଶ୍ରୀମନ୍ତ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ଦାୟୀ ଗୋସ୍ତମାନ।